तू बाहरी जाना लो गोरी टाई टाई खरा बेले कल पतर गोला पीछे हेरा झाउली जीव कि काले तन जल जीरा पानी टिके पी दियो म
ओ तमे रुहम
काई की
हां भारी गरम किछु गोटे करम ओ भारे करम
ओहो
किछु गोटे करम
खटारे तू रसुण दळी खाइदे लागिब सते अमृत परि
अंडर पकोड़ा खाइबी बोली बाहरी आसिले घरु बहाना करी
साग भजा बड़ी चूरा आंब चटणी सुखुआ पोड़ार मजा नियारा भारी धनमणि कथा टिके सुण म
तमे जाओ म हाँ भरे गरम किछु गरम भारी गरम किछु गोटे गरम
ଚତୁରାଇ ଦହି ପଖାଳ ଓଡ଼ିଆର ଗର୍ବ ଆହା ସ୍ୱାଦିଷ୍ଟ ଭାରି ଧନମଣି ଗୋ ମୋ କଥା ଟିକେ ଶୁଣ
ମୋ ହାତ ତମେ ଛାଡ଼ ମରି ଗରମ କିଛି ଗରମ ଭାରି ଗରମ
କରିବା କହିଲୁ
କିଛି ଗୋଟେ ଗରମ
କୋଡ଼ିଏ ପାଣି ବୋତଲ 20 ଟଙ୍କା ପାଣି ମିଳୁନାହିଁ ଖରା ବଢ଼ୁଛି ଓହୋ ଖାଲି ଜଲ୍ଜିରା ହିଁ ଭରସା
ନମସ୍କାର ମୁଁ ପପୁ ପମ୍ପମ୍ ଆଜି ସାଇବାବା ପ୍ରଡକ୍ସନ୍ସ ଓଡ଼ିଆ ୟୁଟ୍ୟୁବ୍ ଚ୍ୟାନେଲ୍ ପାଇଁ ଗୋଟେ ବଢ଼ିଆ ଗୀତ ଗାଇଲି ଗୀତଟିକୁ ପ୍ରଡ୍ୟୁସ୍ କରିଛନ୍ତି ଚିନ୍ମୟୀ କୁମାର ସାହୁ ଗୀତଟିକୁ ଲେଖିଛନ୍ତି ସନ୍ଧ୍ୟାରାଣୀ ରାଉତରାୟ ଏବଂ ଗୀତଟିକୁ ସ୍ୱର ଦେଇଛନ୍ତି ବି ସୁବାସ ଗୀତଟି ଶୁଣିବେ ଭଲ ଲାଗିଲେ ଲାଇକ୍ କରିବେ କମେଣ୍ଟ କରିବେ ସେୟାର କରିବେ ଏବଂ ପ୍ରଥମ ଥର ପାଇଁ ଯଦି ସାଇବାବା ପ୍ରଡକ୍ସନ୍ ଓଡ଼ିଆ ୟୁଟ୍ୟୁବ୍ ଚ୍ୟାନେଲ୍ଟିକୁ ଦେଖୁଛନ୍ତି ତାହେଲେ ସବସ୍କ୍ରାଇବ୍ କରିବେ ଆହୁରି କହିବେ ଏମ୍ଆର୍ଏମ୍ ମ୍ୟୁଜିକ୍ ଯେଉଁ ୟୁଟ୍ୟୁବ୍ ଚ୍ୟାନେଲ୍ ଅଛି ସେଥିରେ ବି ଗୀତଟି ରିଲିଜ୍ ହେଉଛି ତେଣୁ ଯଦି ପ୍ରଥମ ଥର ପାଇଁ ଏମ୍ଆର୍ଏମ୍ ମ୍ୟୁଜିକ୍ ୟୁଟ୍ୟୁବ୍ ଚ୍ୟାନେଲ୍ଟିକୁ ଦେଖୁଛନ୍ତି ତାହେଲେ ସବସ୍କ୍ରାଇବ୍ କରିବେ ଜୟ ଜଗନ୍ନାଥ
ନମସ୍କାର ମୁଁ କଣ୍ଠଶିଳ୍ପୀ ସ୍ମୃତି ମହାପାତ୍ର ଏବେ ଗୋଟିଏ ବହୁତ ଫନି ଫଙ୍କି ଗୀତ ରେକର୍ଡ ହେଲା ଯେମିତିକି ଦେଖୁଛନ୍ତି ଆପଣମାନେ ବହୁତ ଗରମ ହେଉଛି ତା ଉପରେ ଗୋଟେ ବହୁତ ସୁନ୍ଦର କମେଡି ଭରା ଗୀତ କହିପାରିବେ ଏବଂ ତାର ଟ୍ୟୁନ୍ଟି ବହୁତ ହି ମିଠା ଏବଂ ସୁନ୍ଦର ହେଇଛି ଯାହାକୁ ଲେଖିଛନ୍ତି ସନ୍ଧ୍ୟାରାଣୀ ରାଉତରାୟ ମ୍ୟାଡମ୍ ଏବଂ ମ୍ୟୁଜିକ୍ କରିଛନ୍ତି ବି ସୁବାଷ ସାର୍ ପ୍ରଡ୍ୟୁସର ଅଛନ୍ତି ଚିନ୍ମୟ କୁମାର ସାହୁ ସାର୍ ବହୁତ ବହୁତ ଧନ୍ୟବାଦ ଦେବି ମୋ ଭଏସ୍ ଏଇ ଗୀତ ପାଇଁ ବାଛିଥିବାରୁ ମୋ ସହିତ ଗାଇଛନ୍ତି କମେଡି କିଙ୍ଗ ଆପଣ ସମସ୍ତଙ୍କର ପ୍ରିୟ ପପୁ ପମ୍ପମ୍ ଭାଇ ଏବଂ ଗୀତଟି ରିଲିଜ୍ ହେବା ପାଇଁ ଯାଉଛି ସାଇବାବା ପ୍ରଡକ୍ସନ୍ ଓଡ଼ିଆ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସପୋର୍ଟିଂ ଚ୍ୟାନେଲ୍ ଇଜ୍ ଏମ୍ଆର୍ଏମ୍ ମ୍ୟୁଜିକ୍ ମିକ୍ସ ଚ୍ୟାନେଲ୍ ତ ସମସ୍ତଙ୍କଠୁ ଗୀତଟି ଶୁଣନ୍ତୁ ବହୁତ ବହୁତ ଭଲ ପାଇବା ଦିଅନ୍ତୁ ଲାଇକ୍ କରନ୍ତୁ ଚ୍ୟାନେଲ୍କୁ ସେୟାର କରନ୍ତୁ ଏବଂ ସବସ୍କ୍ରାଇବ୍ କରିବା ପାଇଁ ଜମାରୁ ବି ଭୁଲିବେନି ଥ୍ୟାଙ୍କ୍ ୟୁ